ମୁଁ ପୃଥିବୀରେ ପବିତ୍ର ଗନ୍ଧ ରୂପରେ ଏବଂ ଅଗ୍ନିରେ ତେଜ ରୂପରେ ଅବସ୍ଥାନ କରୁଅଛି। ସବୁ ପ୍ରାଣୀଙ୍କଠାରେ ତପସ୍ୟା ରୂପରେ ବିଦ୍ୟମାନ। ହେ ଅର୍ଜୁନ, ମୋତେ ସମସ୍ତ ଚର ଅଚର ପ୍ରାଣୀମାନଙ୍କର ଅବିନାଶୀ ବୀଜ ବା ମୂଳ କାରଣ ବୋଲି ଅବଗତ ହୁଅ। ଆମ୍ଭେ ବୁଦ୍ଧିମାନଙ୍କର ଜ୍ଞାନ, ତେଜସ୍ୱୀମାନଙ୍କର ତେଜ ଅଟୁ। ହେ ଅର୍ଜୁନ, ମୁଁ ବଳବାନମାନଙ୍କର କାମ ଓ ରାଗବର୍ଜିତ ବଳ ଏବଂ ପ୍ରାଣୀମାନଙ୍କର ଧର୍ମର ଅବିରୋଧୀ କାମ ଅର୍ଥାତ୍ ଦେହ ଧାରଣର ଉପଯୋଗୀ ଶାସ୍ତ୍ରାନୁମତ ବିଷୟାଭିଳାଷ ଅଟେ। ଯେଉଁସବୁ ଭାବ ସାତ୍ୱିକ ରାଜସିକ ଏବଂ ଯେଉଁସବୁ ଭାବ ତାମସିକ ସେହିସବୁ ଭାବ ମୋଠାରୁ ଜାତ। ମୁଁ ସେମାନଙ୍କ ମଧ୍ୟରେ ଅବସ୍ଥାନ କରୁନାହିଁ, କିନ୍ତୁ ସେମାନେ ମୋଠାରେ ଅବସ୍ଥାନ କରନ୍ତି।
त्रिभिरे गुणमयैर्भावैरभि सर्वमिदं जगत् मोहितं नाभिजानाति मामेभ्यः परमव्ययम्। दैवी ह्येषा गुणमयी मम माया दुरत्यया मामेव ये प्रपद्यन्ते मायामेतां तरन्ति ते। न मां दुष्कृति नो मूढ़ प्रपद्यन्ते नराधमः। माययापहृत ज्ञाना आसुरं भावमाश्रितः। चतुर्विधा भजन्ते मां जनः सुकृतिनोऽर्जुन। आर्तो जिज्ञासुरर्थार्थी ज्ञानी च भरतर्षभ।
ଏହି ତ୍ରିବିଧ ଗୁଣମୟୀ ଭାବମାନଙ୍କରେ ଏହି ସମୁଦାୟ ଜଗତ ବିମୋହିତ ହୋଇ ରହିଅଛି। ତେଣୁ ଏମାନଙ୍କ ଅପେକ୍ଷା ଶ୍ରେଷ୍ଠ ମୋର ଅବିନାଶୀ ସ୍ୱରୂପକୁ କେହି ଜାଣିପାରନ୍ତି ନାହିଁ। ଏହି ଅଲୌକିକ ଗୁଣମୟୀ ମୋର ମାୟାଶକ୍ତିରୁ ସହଜରେ କେହି ଉଦ୍ଧାର ପାଇପାରନ୍ତି ନାହିଁ। ଯେଉଁମାନେ ଏକାନ୍ତ ଶରଣାଗତ ହୋଇ ମୋତେ ଆଶ୍ରୟ କରନ୍ତି ସେମାନେ ଏହି ମାୟାକୁ ଅତିକ୍ରମ କରିପାରନ୍ତି। ଯେଉଁମାନେ ମୂଢ଼ ନରାଧମ, ଯେଉଁମାନଙ୍କର ଜ୍ଞାନ ମାୟା ଦ୍ୱାରା ଅପହୃତ ହୋଇଥାଏ ସେମାନେ ଅସୁର ସ୍ୱଭାବ ପ୍ରାପ୍ତ ହୋଇଥିବାରୁ ମୋଠାରେ ଶରଣ ପଶନ୍ତି ନାହିଁ। ହେ ଭରତକୁଳ ଶ୍ରେଷ୍ଠ ଅର୍ଜୁନ, ଯେଉଁ ସବୁ ସୁକୃତଶାଳୀ ବ୍ୟକ୍ତି ମୋର ଶରଣ ପଶନ୍ତି ସେମାନେ ଚାରି ଶ୍ରେଣୀରେ ବିଭକ୍ତ, ଆର୍ତ୍ତ, ଜିଜ୍ଞାସୁ, ଅର୍ଥାର୍ଥୀ ଓ ଜ୍ଞାନୀ।
ଏଷାଂ ଜ୍ଞାନୀ ନିତ୍ୟଯୁକ୍ତ ଏକ ଭକ୍ତିର ବିଶେଷ୍ୟତେ ପ୍ରିୟୋ ହି ଜ୍ଞାନିନୋତ୍ୟର୍ଥ ମହଂ ସଚ ମମ ପ୍ରିୟଃ। ଉଦାରାଃ ସର୍ବୈତେ ଜ୍ଞାନୀ ତ୍ୱାମୈବ ମେ ମତମ୍। ଆସ୍ଥିତଃ ସ ହି ଯୁକ୍ତାତ୍ମା ମାମେବାନୁତ୍ତମାଂ ଗତିମ୍। ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାମ ପ୍ରପଦ୍ୟତେ। ବାସୁଦେବଃ ସର୍ବମିତି ସ ମହାତ୍ମା ସୁଦୁର୍ଲଭଃ। କାମେସ୍ତୈସ୍ତୈହୃତ ଜ୍ଞାନଃ ପ୍ରପଦ୍ୟନ୍ତେନ୍ୟ ଦେବତଃ। ତଂ ତଂ ନିୟମାମାସ୍ଥାୟ ପ୍ରକୃତ୍ୟା ନିୟତଃ ସୁୟାତ୍।
ଏମାନଙ୍କ ମଧ୍ୟରେ ଜ୍ଞାନୀ ଭକ୍ତ ହିଁ ଶ୍ରେଷ୍ଠ। ସେ ସର୍ବଦା ଆମ୍ଭଠାରେ ଯୁକ୍ତ ଚିତ୍ତ ଏବଂ ଏକମାତ୍ର ଆମ୍ଭଠାରେ ହିଁ ଭକ୍ତିମାନ। ଆମ୍ଭେ ଜ୍ଞାନୀଙ୍କର ଅତ୍ୟନ୍ତ ପ୍ରିୟ ଏବଂ ସେ ମଧ୍ୟ ଆମ୍ଭର ପ୍ରିୟ ଅଟନ୍ତି। ଏହି ଚାରି ପ୍ରକାର ଭକ୍ତ ସମସ୍ତେ ଶ୍ରେଷ୍ଠ, କିନ୍ତୁ ଜ୍ଞାନୀ ଆମ୍ଭର ଆତ୍ମାସ୍ୱରୂପ। ଯେହେତୁ ସେମାନେ ମଦ୍ଗତ ଚିତ୍ତ ହୋଇ ସର୍ବୋତ୍କୃଷ୍ଟ ଗତି ସ୍ୱରୂପ ମୋତେ କେବଳ ଭଲ ରୂପେ ଆଶ୍ରୟ କରିଥାନ୍ତି। ବହୁ ଜନ୍ମ ପରେ ଜ୍ଞାନୀ ଭକ୍ତ ସମସ୍ତ ଜଗତ ବାସୁଦେବମୟ ଏହିପରି ଜ୍ଞାନ ଲାଭ କରି ମୋର ଶରଣାଗତ ହୁଅନ୍ତି। ସେହିପରି ଶ୍ରେଷ୍ଠ ବ୍ୟକ୍ତି ବଡ଼ ଦୁର୍ଲଭ। ସ୍ତ୍ରୀ ପୁତ୍ର ଧନ ଆଦି ବିବିଧ କାମନା ଦ୍ୱାରା ଯେଉଁମାନଙ୍କର ବିବେକ ଅପହୃତ ହୋଇଥାଏ ସ୍ୱସ୍ୱ କଳୁଷିତ ସ୍ୱଭାବର ବଶୀଭୂତ ହୋଇ ଅନ୍ୟ ଦେବତାଙ୍କର ଉପାସନାରେ ଯେଉଁ ସବୁ ନିୟମ ଅଛି ତାହା ପାଳନ କରି ମୋର ଉପାସନା କରନ୍ତି ନାହିଁ।
यां यां तनुं भक्तः श्रद्धयार्चितुमिच्छति तस्य तस्याचलां श्रद्धां तामेव विदधाम्यहं सतया श्रद्धया युक्तस्तस्याराधनमिहते लभते च ततः कामान् मय्येव विहितान् हितान् अन्तवित्तो फलं तेषां तद्भवत्यल्प मेधसां देवान् देवयजो यान्ति मद्भक्ता यान्ति मामपि अव्यक्तं व्यक्तिमापन्नं मन्यन्ते माम बुद्धयः परं भावमजानन्तो ममाव्ययमनुत्तमम्।
ଯେଉଁ ଯେଉଁ ସକାମ ବ୍ୟକ୍ତି ଭକ୍ତିଯୁକ୍ତ ହୋଇ ଶ୍ରଦ୍ଧା ସହକାରେ ଯେଉଁ ଯେଉଁ ଦେବମୂର୍ତ୍ତିକୁ ପୂଜା କରିବାକୁ ଇଚ୍ଛା କରନ୍ତି ଆମ୍ଭେ ସେହି ଭକ୍ତଙ୍କର ସେହି ଦେବମୂର୍ତ୍ତିରେ ଭକ୍ତି ଦୃଢ଼ କରିଦେଉ। ସେହି ସକାମ ଭକ୍ତ ଶ୍ରଦ୍ଧା ସହକାରେ ସେହି ଦେବମୂର୍ତ୍ତିଙ୍କର ଅର୍ଚ୍ଚନା କରନ୍ତି ଏବଂ ସେହି ଦେବତାଙ୍କ ନିକଟରୁ ନିଜର କାମ୍ୟବସ୍ତୁ ଲାଭ କରନ୍ତି ତାହା ଆମ୍ଭେ ହିଁ ପୂରଣ କରିଥାଉ କାରଣ ସେହି ସମସ୍ତ ଦେବତା ଆମ୍ଭର ଅଙ୍ଗସ୍ୱରୂପ। ଅଳ୍ପ ବୁଦ୍ଧିଯୁକ୍ତ ସେହି ଦେବ ଉପାସକମାନଙ୍କର ଆରାଧନାଲବ୍ଧ ଫଳ ବିନାଶଶୀଳ। ଦେବ ଉପାସକମାନେ ଦେବଲୋକ ପ୍ରାପ୍ତ ହୁଅନ୍ତି କିନ୍ତୁ ମୋର ଭକ୍ତମାନେ ମୋତେ ପ୍ରାପ୍ତ ହୁଅନ୍ତି। ଅଳ୍ପ ବୁଦ୍ଧିଯୁକ୍ତ ଲୋକମାନେ ଆମ୍ଭର ନିତ୍ୟ ସର୍ବୋତ୍କୃଷ୍ଟ ପରମସ୍ୱରୂପ ଜାଣି ନ ପାରି ଅବ୍ୟକ୍ତ ଆମ୍ଭଙ୍କୁ ମନୁଷ୍ୟ ପରି ବ୍ୟକ୍ତ ବୋଲି ମନେ କରନ୍ତି।
नाहं प्रकाशः सर्वस्य योगमाया समावृतः मूढोऽयं नाभिजानाति लोको मामजमव्ययम् वेदाहं समतीतानि वर्तमानानि चार्जुन भविष्याणि च भूतानि मां तु वेद न कश्चन इच्छा द्वेष समुत्थेन द्वंद्व मोहेन भारत सर्वभूतानि सम्मोहं सर्गे यान्ति परन्तप येषां त्वन्तगतं पापं जनानां पुण्यकर्मणां ते द्वंद्व मोह निर्मुक्ता भजन्ते मां दृढव्रतः जरा मरण मोक्षाय ಮಾಮಾಶ್ರಿತ್ಯಯತಂತಿ ಯೇ ತೇ ಬ್ರಹ್ಮ ತದ್ ವಿದುಃ ಕೃತಸ್ನ ಮಧ್ಯಾತ್ಮಂ ಕರ್ಮ ಚಾಖಿಲಂ ಸಾಧೀಭೂತಾಧಿದೈವಂ ಮಾಂ ಸಾಧೀಯಜ್ಞಂ ಚ ಯೇ ವಿದುಃ ಪ್ರಯಾಣ ಕಾಲೇಪಿ ಚ ಮಾಂ ತೇ ವಿದುರ್ಯುಕ್ತ ಚೇತಸಃ।
ಅಂಭೆ ಯೋಗಮಾಯಾ ದ್ವಾರಾ ಸಮಾಚ್ಛನ್ನ ಥಿಬಾರು ସମସ୍ତଙ୍କ ନିକଟରେ ପ୍ରକାଶିତ ହେଉନାହିଁ ତେଣୁ ଏହି ସମସ୍ତ ଅଜ୍ଞାନୀ ମୂଢ଼ ଲୋକମାନେ ମୋତେ ଜନ୍ମମରଣ ରହିତ ପରମେଶ୍ୱର ବୋଲି ଜାଣିପାରନ୍ତି ନାହିଁ। ହେ ଅର୍ଜୁନ, ମୁଁ ଭୂତ ଭବିଷ୍ୟତ ଓ ବର୍ତ୍ତମାନ ସବୁ ଜାଣେ କିନ୍ତୁ ଆମ୍ଭଙ୍କୁ କେହି ଜାଣନ୍ତିନି। ହେ ଧନଞ୍ଜୟ, ସୃଷ୍ଟି କାଳରେ ଅର୍ଥାତ୍ ସ୍ଥୂଳ ଦେହ ଉତ୍ପନ୍ନ ହେଲେ ପ୍ରାଣୀମାନେ ରାଗଦ୍ୱେଷାଦି ଜନିତ ସମ୍ପୂର୍ଣ୍ଣ ମୋହକୁ ପ୍ରାପ୍ତ ହୁଅନ୍ତି କିନ୍ତୁ ପୁଣ୍ୟକର୍ମ ଅନୁଷ୍ଠାନ ଦ୍ୱାରା ଯେଉଁମାନଙ୍କର ପାପ ନଷ୍ଟ ହୋଇଅଛି ସେହିସବୁ ଦ୍ୱନ୍ଦ୍ୱ ମୋହ ବିନିର୍ଯୁକ୍ତ ବ୍ୟକ୍ତି ଆମ୍ଭଙ୍କୁ ଭକ୍ତି କରିଥାନ୍ତି। ଯେଉଁମାନେ ଜରା ମରଣରୁ ମୁକ୍ତି ପାଇବା ପାଇଁ ଆମ୍ଭଠାରେ ଚିତ୍ତ ସମାହିତ କରି ଯତ୍ନ କରନ୍ତି ସେମାନେ ସେହି ସନାତନ ବ୍ରହ୍ମ ସମଗ୍ର ଅଧ୍ୟାତ୍ମ ବିଷୟ ଏବଂ ସମସ୍ତ କର୍ମତତ୍ତ୍ୱ ଅବଗତ ହୁଅନ୍ତି। ଆଉ ଯେଉଁମାନେ ଅଧିଭୂତ ଅଧିଦୈବ ଏବଂ ଅଧିଯଜ୍ଞ ସହିତ ଆମ୍ଭଙ୍କୁ ଜାଣନ୍ତି। ସେ ସମସ୍ତ ଆମ୍ଭଠାରେ ଆସକ୍ତ ଚିତ୍ତ ହୋଇଥିବାରୁ ମୃତ୍ୟୁକାଳରେ ମଧ୍ୟ ଆମ୍ଭଙ୍କୁ ଜାଣିପାରନ୍ତି।
ଇତି ଶ୍ରୀମଦ୍ ଭଗବତ ଗୀତାସୁ ଉପନିଷତ୍ସୁ ବ୍ରହ୍ମ ବିଦ୍ୟାୟାମ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ଜ୍ଞାନ ବିଜ୍ଞାନ ଯୋଗୋ ନାମ ସପ୍ତମୋ ଅଧ୍ୟାୟଃ।